ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସଦା ପ୍ରଭୁ ଧନ୍ୟ ତୁମ ନାମ, ଧନ୍ୟ ତୁମ ପ୍ରେମ। ହେ ସଦା ପ୍ରଭୁ ଧନ୍ୟ ତୁମ ନାମ, ଧନ୍ୟ ତୁମ ପ୍ରେମ। ପ୍ରତି ପ୍ରଭାତରେ ପାସେ ଥାଇ ସାନ୍ତ୍ୱନା ଦେଇଥାଉ, ତୁମେ ମୋ ଅନ୍ତରେ ଥାଇ ଶକ୍ତି ଯୋଗାଇ ଦିଅ। ପ୍ରତି ପ୍ରଭାତରେ ତୁମ ବିଶ୍ୱସ୍ତତା ଚିରନୂତନ, ପ୍ରତି ମୁହୂର୍ତ୍ତରେ
ଠିକଣା: ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଈଶ୍ୱରଙ୍କଠାରେ ଆମେ ଭରସା ରଖୁ, ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱରଙ୍କଠାରେ ଆମେ ଭରସା ରଖୁ, ଭାଗ ଏକ। ବନ୍ଧୁ, ଭରସା ଏମିତି ଜିନିଷ ଯାହାକି ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଲୋକ ବା ହୋଇପାରେ ଆମ ପାରିବାରିକ ଜୀବନରେ ମଧ୍ୟ ଭରସା ରଖିନଥାଉ। ମାତ୍ର ଆମ ଏକ ଈଶ୍ୱର ଯିଏକି ଯାହାଠାରେ ଆମେ ଭରସା ରଖିପାରିବା, ଯିଏକି ଆମ ସବୁକିଛି ଦୁଃଖ, କଷ୍ଟ, ବାଧା, କ୍ଲେଶ ଦୂରେଇ ରଖିପାରିବ, ସେ ଆମ ସହବର୍ତ୍ତୀ ରହିପାରିବ। ଏଥିଯୋଗୁଁ ଈଶ୍ୱର ଆମର ଭରସା। ବନ୍ଧୁ, ତୁମ୍ଭେ ପ୍ରକୃତରେ ଈଶ୍ୱରଙ୍କୁ ବିଶ୍ୱାସ କରୁଛ କି? ସତ୍ୟ ହେଉଛି ଅନେକ ଲୋକ କହିପାରନ୍ତି, କିନ୍ତୁ ସେମାନେ ଏହାପରି କାର୍ଯ୍ୟ କରନ୍ତି ନାହିଁ। ଏବଂ ଖରାପ ହେଉଛି କାରଣ ସେମାନେ ତାହାଙ୍କୁ ବିଶ୍ୱାସ କରୁନାହାନ୍ତି। ସେମାନେ ପ୍ରକୃତରେ ତାଙ୍କଠାରୁ ଚୋରି କରିପାରନ୍ତି। ଚାଲ ତୁମେ କୁହ, ପରମେଶ୍ୱରଙ୍କଠାରୁ କେହି ଚୋରି କରିପାରିବେ ନାହିଁ, କିନ୍ତୁ ଈଶ୍ୱର ଲୋକମାନଙ୍କୁ ତାଙ୍କ ଆଶ୍ଚର୍ଯ୍ୟଜନକ ବାର୍ତ୍ତା ହେଉଛି, ତୁମେ ମୋତେ ଲୁଟି ନେଉଛ ବୋଲି। ଏହିପରି ମାଲାକି 3:8 ଆମେ ପାଉଅଛୁ। ଆମେ କହୁ କିପରି ଆମେ ଈଶ୍ୱରଙ୍କଠାରେ ଲୁଟି କରୁଅଛୁ? ପବିତ୍ର ଶାସ୍ତ୍ର ବାଇବଲ ଆମକୁ ଶାସ୍ତ୍ରରେ କହୁଛି, ଆମ ଦାନ, ଆମ କାର୍ଯ୍ୟ, ଆମ ବ୍ୟବହାର ଦ୍ୱାରା ଈଶ୍ୱରଙ୍କଠାରେ ଆମେ ଲୁଟି କରୁଛୁ। ପ୍ରକୃତ ରେକର୍ଡ଼ ଗୁଡ଼ିକ ପ୍ରମାଣ କରେ ଯେ କୋଟି କୋଟି ଲୋକ ଈଶ୍ୱରଙ୍କଠାରୁ ଚୋରି କରୁଛନ୍ତି। ଏବଂ ଯେତେ ଆଶ୍ଚର୍ଯ୍ୟଜନକ ମନେ ହୁଏ, ସେମାନେ ସେହି ଚୋରି ହୋଇଥିବା ଟଙ୍କାକୁ ନିଜର ବେପରୁଆ ଖର୍ଚ୍ଚକୁ ସବଡ଼ି ଦେବା ପାଇଁ ବ୍ୟବହାର କରନ୍ତି। ତଥାପି ଅନେକ ସେମାନଙ୍କର ନାର୍ସିନୀ ବିଷୟରେ ଅବଗତ ନୁହନ୍ତି, ଏବଂ ସେହି ବିଷୟରେ ଆମେ ବିଶେଷ ଭାବରେ ଆଲୋଚନା କରିବା। ବନ୍ଧୁ, ତାହେଲେ ବାଇବଲ ଅନୁଯାୟୀ ଆମର ଆୟର କେଉଁ ଅଂଶ ପ୍ରଭୁଙ୍କର ଅଟେ? ବାଇବଲ ଅନୁଯାୟୀ ବନ୍ଧୁ, ଅନେକ ରାଜନୀତି, ଅନେକ ରାଜା, ଅନେକ ସରକାର ଏମିତି ନୀତି କରିଛନ୍ତି କି ଯେବେ ଆମେ କିଛି ଆଦାୟ କରୁ, ସେ ଆଦାୟରୁ କିଛି ଅଂଶ ସରକାରକୁ ବା ସେ ରାଜାକୁ ଦେବାକୁ ପଡ଼ିବ ବୋଲି। ତାହେଲେ ବାଇବଲ ଅନୁସାରୀ, ବାଇବଲ ଅନୁଯାୟୀ ଆମର ଆୟର ବା ଯେଉଁଟାକି ଇନକମ୍, ଆମେ ଇଂରାଜୀରେ କହୁଛୁ ଇନକମ୍, ଯେଉଁ ଇନକମ୍, ସେ ଯେଉଁ ଆୟର କେଉଁ ଅଂଶ ପ୍ରଭୁଙ୍କର ଅଟେ? ଯେହେତୁ ଲେବିୟ ପୁସ୍ତକ 27:30 କହୁଛି, ଦେଶର ସମସ୍ତ ଦଶମାଂଶ, ଦେଶର ସମସ୍ତ ଦଶମାଂଶ ହେଉଛି ପ୍ରଭୁଙ୍କର। ମାନେ ପ୍ରଭୁ ଯାହା ଯାହା ଆମମାନଙ୍କୁ ଆଶୀର୍ବାଦ ପ୍ରାପ୍ତରେ ଦେଇଛନ୍ତି, ସେହି ଆଶୀର୍ବାଦରେ ଦଶ ଭାଗର ଗୋଟିଏ ଭାଗ ହେଉଛି ପ୍ରଭୁଙ୍କର, ଦଶମାଂଶ ହେଉଛି ଈଶ୍ୱରଙ୍କର। ବନ୍ଧୁ, ଦଶମାଂଶ ହେଉଛି ଈଶ୍ୱରଙ୍କର। ହେଲେ ଦଶମାଂଶ କ'ଣ? ଆମେ ଦଶମାଂଶ ବିଷୟରେ ଆଲୋଚନା କରୁଛୁ, ତାହେଲେ ଦଶମାଂଶ କ'ଣ? ଯେପରିକି ଗଣନା ତାର 18:21 ଆମେ ଦେଖୁଛୁ, ଏଠି ଲେଖାଯାଇଛି ଏହିପରି କି ଲେବିର ସନ୍ତାନମାନଙ୍କୁ ଇସ୍ରାଏଲର ସମସ୍ତ ଦଶମାଂଶକୁ ଏକ ଉତ୍ତରାଧିକାରୀ ଭାବରେ ଦେବାକୁ ହେବ ବୋଲି। ଲେବିୟର ସନ୍ତାନମାନଙ୍କୁ ଇସ୍ରାଏଲର ସମସ୍ତ ଦଶମାଂଶ ଏକ ଉତ୍ତରାଧିକାରୀ ଭାବରେ ଦେବାକୁ ଦେଉଛି ବୋଲି ଗଣନା ପୁସ୍ତକରେ 18:21 ଆମେ ଦେଖୁଅଛୁ। ବନ୍ଧୁ, ଦଶମାଂଶ ବ୍ୟକ୍ତିର ଆୟର ଏକ ଦଶମାଂଶ, ଦଶମ ଶବ୍ଦର ଅର୍ଥ ହେଉଛି ଦଶମ ବା ଦଶ। ଦଶମାଂଶ ଈଶ୍ୱରଙ୍କର ଅଟେ। ଏହା ତାଙ୍କର, ଏହାକୁ ରଖିବାର ଆମର କୌଣସି ଅଧିକାର ନାହିଁ। ଯେତେବେଳେ ଆମେ ଦଶମାଂଶ ଆମେ ଉପହାର ଦେଉନାହିଁ, ଆମେ କେବଳ ଈଶ୍ୱରଙ୍କ ନିକଟକୁ ଫେରାଇ ଦେଉଛୁ ଯାହା ତାଙ୍କଠାରେ ଆମେ ପାଇଅଛୁ। ଯେପର୍ଯ୍ୟନ୍ତ ଆମେ ଆମର ଆୟର ଏକ ଦଶମାଂଶ ଈଶ୍ୱରଙ୍କ ନିକଟକୁ ଫେରାଉ ନାହିଁ, ଆମେ ଦଶମାଂଶ ଦେଉନାହିଁ, ତେବେ ଆମେ ଈଶ୍ୱରଙ୍କର ଚୋରି ହେଉଛୁ। ଯେହେତୁ ସେଇ ଯେଉଁ ଦଶମାଂଶ ହେଉଛି ଈଶ୍ୱରଙ୍କର, ଆଉ ଯଦି ଈଶ୍ୱରଙ୍କର ଯଦି ନ ଦେବା, ଯଦି ଈଶ୍ୱରଙ୍କର ଦଶମାଂଶ ଯଦି ନ ଫେରାଇବା, ତାହେଲେ ଆମେ କ'ଣ କରୁଛୁ, ସେ ତାହାକୁ ଆମେ ନିଜ ପାଖରେ ରଖୁଛୁ, ମାନେ କ'ଣ କରୁଛୁ, ଆମେ ଚୋରି ଭାବରେ ଦର୍ଶାଉଛୁ। ଏଥିଯୋଗୁଁ ଈଶ୍ୱରଙ୍କର ଦଶମାଂଶ ଆମେ ଦେବାକୁ ପଡ଼ିବ। ତାହେଲେ ପ୍ରଭୁ ନିଜ ଲୋକମାନଙ୍କୁ ଦଶମାଂଶ ଆଣିବାକୁ କୁହନ୍ତି, କାହିଁକି ଯେହେତୁ ତାଙ୍କ କାର୍ଯ୍ୟ ଯେପରି ପ୍ରଚାର ହୋଇପାରିବ। ମାଲାକି 3:10 କହୁଛି, ସମସ୍ତ ଦଶମାଂଶ ଭଣ୍ଡାର ଘରକୁ ଆଣ। ସମସ୍ତ ଦଶମାଂଶ ହୋଇପାରେ ଆପଣ କିଛି ବିଜନେସ୍ କାମ କରୁଛନ୍ତି, ବେପାରୀ କାମ କରୁଛନ୍ତି, ବା କିଛି କମ୍ପାନୀ କାମ କରୁଛନ୍ତି, କିଛି ଯେକୌଣସି କାମ କରୁଛନ୍ତି, ସେଥିରେ କିଛି ଆଦାୟ କଲ, ସେଇ ଆଦାୟର ଦଶମାଂଶ ପରମେଶ୍ୱର କହନ୍ତି କି ସେ ଭଣ୍ଡାର ଘରକୁ ଆଣନ୍ତୁ। ସେ ଆମକୁ ଦଶମାଂଶ ତାଙ୍କ ଭଣ୍ଡାର ଘରକୁ ଆଣିବାକୁ କହନ୍ତି। ପରମେଶ୍ୱର ଚାହାନ୍ତି କି ଆମ ଯେଉଁ ଦଶମାଂଶ ଯାହା ପରମେଶ୍ୱରଙ୍କର, ସେହି ଦଶମାଂଶ ଈଶ୍ୱରଙ୍କ ଭଣ୍ଡାର ଘରକୁ ଆଣିବା ପାଇଁ ଈଶ୍ୱର ଆମମାନଙ୍କୁ ଆହ୍ୱାନ କରୁଛନ୍ତି, କହୁଛନ୍ତି କି ଆଣ ଆଉ ଦେଖ କିପରି ଆଶୀର୍ବାଦ ପ୍ରାପ୍ତ ହେବ। ତାହେଲେ ପ୍ରଭୁଙ୍କର ଭଣ୍ଡାର ଘର କ'ଣ, ଆମେ ଭଣ୍ଡାର ଘର ବିଷୟରେ ଆମେ ଦେଖିଲୁ। ତାହେଲେ ପ୍ରଭୁଙ୍କ ଭଣ୍ଡାର ଘର କ'ଣ, କେଉଁଠି ଆମେ ପାଇବା? ନେହେମିଆ 13:12 ଆମେ ପାଉଛୁ, ତାପରେ ସମସ୍ତ ଯୁହୁଦା ଶସ୍ୟର ଏକ ଦଶମାଂଶ ନୂତନ ଦ୍ରାକ୍ଷାରସ ଏବଂ ତେଳକୁ ଭଣ୍ଡାର ଘରକୁ ଆଣିଲେ। ସମସ୍ତ ମାନେ ଯାହା ଯାହା ଫଳ ମୂଳ, ଗୋରୁ ଗାଈ ପକ୍ଷୀ, ଯାହା ଯାହା ଆପଣଙ୍କ ଘରେ ଆଦାୟ ସ୍ୱରୂପେ ଆସୁଅଛି, ସେଇ ଆଦାୟରୁ ସେଇ ଭଣ୍ଡାରକୁ ନେବାକୁ ପଡ଼ିବ। ସେଇ ଭଣ୍ଡାର ହୋଇପାରେ ଏକ ଚର୍ଚ୍ଚ, ହୋଇପାରେ ଏକ ସଂସ୍ଥା, ସେଇ ସଂସ୍ଥାକୁ ଦେବାକୁ ପଡ଼ିବ। ସେଥିଯୋଗୁଁ ଏଠି ଆମେ ଦେଖାଉଛୁ କ'ଣ, ନିମିଆରେ କି ତାପରେ ସମସ୍ତ ଯୁହୁଦା ଶସ୍ୟର ଏକ ଦଶମାଂଶ, ଶସ୍ୟର ମାନେ ଧାନ ହୋଇପାରେ, ଗହମ ହୋଇପାରେ, ବା ଆଉ ଅନ୍ୟ କୌଣସି ହୋଇପାରେ, ନୂତନ ଦ୍ରାକ୍ଷାରସ ଏବଂ ତେଲକୁ ଭଣ୍ଡାର ଘରକୁ ଆଣିଲେ ବୋଲି ଆମେ ଦେଖୁଛୁ। ହେଲେ ମାଲାକି 3:10 ଈଶ୍ୱର ଭଣ୍ଡାର ଘରକୁ ସେ କହନ୍ତି ମୋ ଘର। ସେ କହନ୍ତି କ'ଣ, ମୋ ଘର ବୋଲି ଈଶ୍ୱର କହୁଛନ୍ତି, ଯାହାର ଅର୍ଥ ହେଉଛି ତାଙ୍କ ମନ୍ଦିର କିମ୍ବା ଚର୍ଚ୍ଚ। ମୁଁ ଏହା ପୂର୍ବରୁ ଆପଣଙ୍କୁ କହିସାରିଛି, ତାର ଅର୍ଥ ହେଉଛି ମନ୍ଦିର କିମ୍ବା ଚର୍ଚ୍ଚ ବା ମଣ୍ଡଳୀ। ନେହେମିଆ 13:12-13 ଆହୁରି ସୂଚିତ କରେ ଯେ ଦଶମାଂଶ ମନ୍ଦିର ଭଣ୍ଡାରକୁ ଅଣାଯିବ, ଯାହାକି ଈଶ୍ୱରଙ୍କ ଭଣ୍ଡାର ଗୃହ। ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକ ଯାହା ଭଣ୍ଡାର ଘରକୁ ମନ୍ଦିର ଭଣ୍ଡାର କିମ୍ବା ଚାମ୍ବର ଭାବରେ ଦର୍ଶାଏ। ଦେଖନ୍ତୁ ପ୍ରଥମ ବଂଶାବଳୀ 9:10-9:26, ଦ୍ୱିତୀୟ ବଂଶାବଳୀ 31:11-12 ଏବଂ ନେହେମିଆ 10:37-38 ଆମେ ପୁରାତନ ନିୟମ ସମୟରେ ଈଶ୍ୱରଙ୍କ ଲୋକମାନେ ସେମାନଙ୍କୁ ବୃଦ୍ଧି 10% ସଫଳ ଫସଲ ଏବଂ ପଶୁ ସମସ୍ତେ ଭଣ୍ଡାର ଘରକୁ ଆଣୁଥିଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ କେତେକ ଭାବିଛନ୍ତି ଯେ ଦଶମାଂଶ ମଶାଙ୍କ ରୀତିନୀତି ଏବଂ ସମାହାର ଏକ ଅଂଶ ଯାହା କୃଷରେ ଶେଷ ହୋଇଥିଲା ତାହା ସତ କି? ଅନେକ ଲୋକ ଏପରି ଭାବନ୍ତି ବନ୍ଧୁ, ଅନେକ ଲୋକ ଭାବନ୍ତି କି ଏଇ ଯେଉଁ ଦଶମାଂଶ ଆଉ ମଶାର ଯାହା ରୀତିନୀତି ସବୁ ଅଛି ଏହିସବୁ କୃଷରେ ସବୁ ଶେଷ ହେଲା ବୋଲି ଭାବନ୍ତି। ଏହା ସତ କି ନା? ଏହା ସତ ନୁହଁ, ଏହା ସତ ନୁହେଁ। ଦେଖନ୍ତୁ ଆଦି ପୁସ୍ତକ ତାର 14:20, ଆଦି ପୁସ୍ତକ 28:22 ଏଠି ଆମେ ଦେଖୁଛୁ ଅବ୍ରାହମ ତାଙ୍କ ସମସ୍ତଙ୍କ ଏକ ଦଶମାଂଶ ଦେଲେ। କାହାକୁ? ସେ ମେଲକିଜେଡେକକୁ। ଆଦି ପୁସ୍ତକ 28:22 ଦେଖୁଛୁ ଯାକୁବ କହିଲା ତୁମେ ଯାହା ମୋତେ ଦିଅ ମୁଁ ନିଶ୍ଚିତ ଭାବରେ ତୁମକୁ ଏକ ଦଶମାଂଶ ଦେବି। ଦେଖନ୍ତୁ ଅବ୍ରାହମ ଦେଲେ, ଯାକୁବ କହିଲେ ପ୍ରଭୁ ଏହି ସ୍ଥାନରୁ ଯେବେ ମୁଁ ଫେରସ୍ତ ଆସିବି ମୋ ଘରକୁ, ଆଉ ଯେତେବେଳେ ତୁମେ ମୋତେ ଆଶୀର୍ବାଦ କରିବ, ଆଉ ଯେତେ ଫେରିଲା ବେଳେ ମୁଁ ଯାହା ଯାହା ମୁଁ ଆଦାୟ କରୁଅଛି ନିଶ୍ଚିତ ଭାବରେ ସେହି ଆଦରୁ ମୁଁ ଦଶମାଂଶ ଦେବି ବୋଲି ପରମେଶ୍ୱରଙ୍କ ଠାରେ ସେ ପ୍ରତିଜ୍ଞା କଲେ। ଆମେ ଦେଖୁଛୁ ଅବ୍ରାହମ ବି ଯାହା ଯାହା ତାଙ୍କଠାରେ ଥିଲା ସେ ଯାଜକ ମିଲ୍କି ଜେଡ଼େକୁ ଦଶମାଂଶ ଦେଲେ ବୋଲି ଆମେ ଦେଖୁଅଛୁ। ଏହି ତଥ୍ୟଗୁଡ଼ିକର ଜଣାପଡ଼ୁଛି ଯେ ମୋଶାଙ୍କ ଦିନ ପୂର୍ବରୁ ବହୁ ଅବ୍ରାହମ ଏବଂ ଯାକୁବ ସେମାନଙ୍କ ଆୟର ଦଶମାଂଶ ଦେଇଥିଲେ। ବନ୍ଧୁ ମନେ ରଖନ୍ତୁ, ମୋଶାଙ୍କ ଦିନ ପୂର୍ବରୁ ଅବ୍ରାହମ ଏବଂ ଯାକୁବ ମଧ୍ୟ ସେମାନଙ୍କ ଆୟର ଦଶମାଂଶ ସେମାନେ ଦେଇଥିଲେ। ତେଣୁ ଆମେ ସିଦ୍ଧାନ୍ତ ନେଇପାରୁ ଯେ ଈଶ୍ୱର ଦଶମାଂଶ ଯୋଜନା ମୋଶାଙ୍କ ନିୟମରେ ସୀମିତ ନୁହେଁ ଏବଂ ସବୁ ସମୟରେ ସମସ୍ତ ଲୋକଙ୍କ ପାଇଁ ପ୍ରଯୁଜ୍ୟ, ମାନେ ସମସ୍ତଙ୍କ ପାଇଁ ଏତା ଲାଗୁ, ନୂତନ ନିୟମରେ ପୁରାତନ ନିୟମରେ ସମସ୍ତଙ୍କ ପାଇଁ ଏହା ଲାଗୁ। ତାହେଲେ ପୁରାତନ ନିୟମ ଦିନରେ ଦଶମାଂଶ କ'ଣ ବ୍ୟବହୃତ ହୋଇଥିଲା? ତାହେଲେ ଯେଉଁ ଦଶମାଂଶ ଯାହା ଗ୍ରହଣ କରାଯାଉଛି ସେହି ଦଶମାଂଶର ଗୁଡ଼ାକ କ'ଣ ଗ୍ରହଣ କର କେମିତି ବ୍ୟବହାର କେମିତି କରାଯାଉଥିଲା? ଲେବୀୟ ଗଣନା ପୁସ୍ତକ ତାର 8:21 ସେଠି ଯଦି ଦେଖିବା ଆମେ ପାଉଛୁ ଏଠି ମୁଁ ଲେବୀର ସନ୍ତାନମାନଙ୍କୁ ଇସ୍ରାଏଲର ସମସ୍ତ ଦଶମାଂଶ ଦେଇଛି। ଏହି ଯେଉଁ ଦଶମାଂଶ ଯାହା ପୁରାତନ ସମୟରେ ଆଦାୟ କରାଯାଉଥିଲା ସେହି ଦଶମାଂଶ ପରମେଶ୍ୱରଙ୍କ କାର୍ଯ୍ୟ ପାଇଁ ଲେବୀୟମାନଙ୍କୁ ଦିଆଯାଉଥିଲା ସେମାନଙ୍କ ବଞ୍ଚିବା ପାଇଁ। ସେମାନେ କରିଥିବା କାର୍ଯ୍ୟ ସଭାର ତମ୍ବୁର କାର୍ଯ୍ୟ ବଦଳରେ ମୁଁ ଏକ ଉତ୍ତରାଧିକାରୀ ଭାବରେ ଦେଇଛି ବୋଲି ପରମେଶ୍ୱର ମହସାକୁ କହିଲେ। ବନ୍ଧୁ ପୁରାତନ ନିୟମ ଦିନରେ ଦଶମାଂଶ ଯାଜକମାନଙ୍କ ଆୟ ପାଇଁ ବ୍ୟବହୃତ ହେଉଥିଲା, ଯେପରିକି ଲେବି ଜନଜାତି ପୁରୋହିତ ବା ଯାଜକ ଫସଲ ବଢ଼ିବା ଏବଂ ବ୍ୟବସାୟିକ କାର୍ଯ୍ୟ ପାଇଁ କୌଣସି ଜମି ପାଇଲେ ନାହିଁ, ଅନ୍ୟ ଗୋଷ୍ଠୀ ମାଧ୍ୟମରେ ପାଇଲେ ମାତ୍ର ଲେବୀୟମାନେ କୌଣସି କିଛି ପାଇଲେ ନାହିଁ। ଲେବୀୟମାନେ ମନ୍ଦିରର ଯତ୍ନ ନେବା ଏବଂ ଈଶ୍ୱରଙ୍କ ଲୋକମାନଙ୍କୁ ସେବା କରିବା ପାଇଁ ପୂର୍ଣ୍ଣ ସମୟ କାର୍ଯ୍ୟ କଲେ। ତେଣୁ ଯାଜକ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଈଶ୍ୱର ଏହି ଯୋଜନା କରିଥିଲେ। ଯାଜକ ତାଙ୍କ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ଈଶ୍ୱର ଏହି ଯୋଜନା କରିଥିଲେ। ତାହେଲେ ନୂତନ ନିୟମ ଦିନରେ ଦଶମାଂଶ ବ୍ୟବହାର ପାଇଁ ଈଶ୍ୱର ତାଙ୍କର ଯୋଜନା ପରିବର୍ତ୍ତନ କରିଛନ୍ତି କି? ନା, ପରିବର୍ତ୍ତନ କରିନାହାନ୍ତି। ବନ୍ଧୁ ଆପଣ ଯଦି ପ୍ରଥମ କରନ୍ତି 9:10-14, 13-14 ପଢ଼ିବ, ସେଠି ପାଉଲ ଏହିପରି କହନ୍ତି ଯେ ଆପଣ ଜାଣନ୍ତି ନାହିଁ ଯେ ଯେଉଁମାନେ ପବିତ୍ର ଜିନିଷର ସେବା କରନ୍ତି ସେମାନେ ମନ୍ଦିରର ଜିନିଷ ଖାଇଥାନ୍ତି ଏବଂ ଯଜ୍ଞରେ ସେବା କରୁଥିବା ଲୋକମାନେ ଯଜ୍ଞର ନୈବେଦ୍ୟ ଗ୍ରହଣ କରନ୍ତି। ତଥାପି ପ୍ରଭୁ ଆଦେଶ ଦେଇଛନ୍ତି ଯେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି ସେମାନେ ସୁସମାଚାର ବଞ୍ଚିବା ଉଚିତ, ମାନେ ସେମାନଙ୍କ ଏଇ ଯେଉଁ ଦଶମାଂଶ ଆଦାୟ କରାଯାଉଅଛି। ବନ୍ଧୁ ନା, ସେ ଏହାକୁ ଜାରି ରଖିଥିଲେ ଏବଂ ଆଜି ତାଙ୍କର ଯୋଜନା ହେଉଛି ଦଶମାଂଶ ପାଇଁ ଯେଉଁମାନେ କେବଳ ସୁସମାଚାର ସେବାରେ କାର୍ଯ୍ୟ କରନ୍ତି ସେମାନଙ୍କୁ ସମର୍ଥନ କରିବା ପାଇଁ ବ୍ୟବହୃତ ହୁଏ। ଯଦି ସମସ୍ତେ ଦଶମାଂଶ ଏବଂ ଦଶମାଂଶର ସୁସମାଚାର କର୍ମୀଙ୍କ ସମର୍ଥନ ପାଇଁ କଠୋର ଭାବରେ ବ୍ୟବହୃତ ହୋଇଥିଲେ। ଈଶ୍ୱର ଶେଷ ସମୟର ସୁସମାଚାର ବାର୍ତ୍ତା ସହିତ ସମଗ୍ର ବିଶ୍ୱରେ ଅତିଶୀଘ୍ର ପହଞ୍ଚିବା ପାଇଁ ବ୍ୟାପର୍ଯ୍ୟ ଅର୍ଥ ଅଧିକ ହେବ। ତାହେଲେ ବନ୍ଧୁ ଚାଲନ୍ତୁ, ଯେଉଁ ଆଜ୍ଞା ପରମେଶ୍ୱରମାନଙ୍କୁ ଦେଇଛନ୍ତି କି ଆମ ଆଦାୟର ଦଶ ଭାଗର ଗୋଟେ ଭାଗ ପରମେଶ୍ୱରଙ୍କର, ଚାଲନ୍ତୁ ଯେପରି ଆମେ ଦେବା ସେଇ ଦଶମାଂଶ ଆମେ ଦେବା, ଆଉ ପରମେଶ୍ୱରଙ୍କ କାର୍ଯ୍ୟ ଯେପରିକି ଆଗକୁ ବଢ଼ିବ ତାହା ଆମେ ପରମେଶ୍ୱରଙ୍କ କାର୍ଯ୍ୟ ଆଗକୁ ଯେପରି ବଢ଼ିବ, ଯେପରି ପରମେଶ୍ୱର ଶୀଘ୍ର ଆସିବେ ତାହା ଆମେ ନିଜକୁ ଆଉ ଅନ୍ୟମାନଙ୍କୁ ପ୍ରସ୍ତୁତ କରିପାରିବା, ଆଉ ପରମେଶ୍ୱରଙ୍କ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ିବ ତାହା ଆମେ ଦେଖିବା, ଆଉ ପରମେଶ୍ୱର ମଧ୍ୟ ଆମମାନଙ୍କୁ ସାହାଯ୍ୟ କରିବ। ଯେପରି ଆମେ ଏହିପରି ଯଦି କାର୍ଯ୍ୟ କରିବା ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ପ୍ରଭୁ ବର୍ତ୍ତମାନ ଯେଉଁ ବାର୍ତ୍ତା ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣିଲୁ ସେହି ଦଶମାଂଶ ବିଷୟରେ, ଯେପରି ଆମେ ଦଶମାଂଶ ଦେଇପାରିବୁ ସେହିପରି ଏମାନଙ୍କୁ ଆଶୀର୍ବାଦ କର। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷମ ହେଉଛି ତୁମେ ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍, ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍ ଆଉ ଡାଉନଲୋଡ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଜୀ